ବର୍ଷର ଆଗମନ ଆପଣଙ୍କ ଶରୀରକୁ ଅସୁସ୍ଥ କରିପାରେ। ନବାଗତ ବର୍ଷା ଏବେ ଅଶାନ୍ତ, ତେଣୁ ଆପଣ ସତର୍କ ରୁହନ୍ତୁ, ସଚେତନ ହୁଅନ୍ତୁ। ବର୍ଷକୁ ନେଇ ଅତି ଆନନ୍ଦିତ ହୁଅନ୍ତୁ ନାହିଁ, ବର୍ଷା ଆପଣଙ୍କୁ ଜ୍ୱର ମଧ୍ୟ ଆଣିଦେଇପାରେ। ତେଣୁକରି ଅତି ଶାନ୍ତ ନିରାମୟ ନିରାଡମ୍ବର ଜୀବନ ଭିତରେ ବର୍ଷା ଆସିଛି ଚାଷୀର ସବୁକିଛି ମଙ୍ଗଳ କରିବା ପାଇଁ, ମହିମଣ୍ଡଳକୁ ପୁଷ୍ପିତ କରିବା ପାଇଁ ଏବଂ ସ୍ୱର୍ଣ୍ଣ।